वासुदेवाय ओम नमो भगवते वासुदेव ओम भगवते वासुदेव श्रीमद्भागवतम द्वादश स्कंध द्वादश अध्याय श्लोक तीन अत्र संकेतित साक्षात् सर्व पापो हरि नारायण ऋषिकेशो भगवान सततांगपति द्वादश स्कंध द्वादश अध्याय सुत गोस्वामी स्वर्णकादि ऋषि मानक कहते ये भागवतम विषय भागवत क्रम भागवत क्रम वर्णना कर संक्षेप भागवतम को वर्णना कर तेणु भगवान कहले अशुभ्यादि षडगुण साक्षात संकेतित इति देवता कंडार्थ श्री गोस्वामी कहते भाष्य इटे कौन सब कह ना जंग विश्वनाथ चक्रवर्ती ठाकुर कहते जंग सर्वपाप हर्तृत्व हरिशब्द उच्यते अत्र संकेतित साक्षात सर्वपाप हर हरि हरि अर्थ होची सर्वपाप हर्तृत्व एवं नारायण जस्य नारस्य जीव समस्य आश्रित्वेन नारायण शब्देन उच्यते नार कहले जीव समूह ତାଙ୍କର ଯେ ଆଶ୍ରୟ ସେ ହେଉଛନ୍ତି ନାରାୟଣ ପୁଣି ଯଶ୍ଚ ସର୍ବେନ୍ଦ୍ରିୟାଣାଂ ପ୍ରବର୍ତ୍ତକତ୍ୱେନ ଋଷିକେଶ ଶବ୍ଦେନ ଉଚ୍ଚତେ ସ ଏବ ଋଷିକେଶ ଋଷିକେଶ କହିଲେ ସର୍ବ ଇନ୍ଦ୍ରିୟମାନଙ୍କର ଯେ ପ୍ରବର୍ତ୍ତକ ସେ ହେଉଛନ୍ତି ଭଗବାନ ଋଷିକେଶ ତେଣୁ ସ ଏବ ଭଗବାନ ଅତ୍ର ଦ୍ୱାଦଶ ସ୍ୱପି ସ୍କନ୍ଧେଷୁ କୀର୍ତ୍ତ୍ୟତେ ସହି କ ଇତ୍ୟତ ଶତ୍ରୁତା ଉଦ୍ଧବାଦିନଂ ପତି ସେଇ ଦ୍ୱାଦଶ ସ୍କନ୍ଧରେ ଏଇସବୁ ସେଇ ଭଗବାନ ବିଷୟରେ କୁହାଯାଇଛି ବାରଟି ସ୍କନ୍ଧରେ କୁହାଯାଇଛି ସୈବ ଭଗବାନ ସେ ଭଗବାନ କିଏ ଯଦି ସ୍ୱର୍ଣ୍ଣକାଦି ଋଷିମାନେ କହିବେ ସେ କହୁଛନ୍ତି ଶତ୍ରୁତା ଶତ୍ରୁତାଂ ପତି ଉଦ୍ଧବାଦିନଂ ପତି ଉଦ୍ଧବ ଆଦିଙ୍କର ପତି ହେଉଛନ୍ତି ସେଇ ଭଗବାନ ତେଣୁ ଏହିସବୁ ଭାଗବତମରେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭଗବାନଙ୍କର ଭଗବାନ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧରେ ସୁତ ଗୋସ୍ୱାମୀ ବ୍ୟାସଦେବଙ୍କର ମଙ୍ଗଳାଚରଣ କରି ଛଅଟି ପ୍ରଶ୍ନ ଛଅଟି ପ୍ରଶ୍ନ ସ୍ୱର୍ଣ୍ଣଗାଦି ଋଷିଙ୍କର ଛଅଟି ପ୍ରଶ୍ନର ଉତ୍ତରରେ ଭାଗବତଙ୍କୁ କହିବା ଆରମ୍ଭ କରିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କର ପ୍ରଶ୍ନ ଉତ୍ତର ଦେଉଛନ୍ତି ପ୍ରକୃତ ଧର୍ମ ବିଷୟରେ କହୁଛନ୍ତି ଆତ୍ମାର ଧର୍ମ ବିଷୟରେ କହୁଛନ୍ତି ତେଣୁ ବିଭିନ୍ନ ଅବତାରମାନଙ୍କ ବିଷୟରେ କହିଛନ୍ତି ତେଣୁ କିଭଳି ବ୍ୟାସରେ ସମସ୍ତ ଶାସ୍ତ୍ର ରଚନା କରି ଅନ୍ତିମରେ ଭାଗବତ ରଚନା କଲେ ଶେଷ ବର୍ଣ୍ଣନା କରାଯାଇଛି ଏବଂ ତଥାପି ସେ ଶାନ୍ତିପ୍ରାପ୍ତ ହେଉନାହାନ୍ତି ଯେଉଁଥିପାଇଁ କି ନାରଦ ମୁନି ଆସି ତାଙ୍କୁ ପଞ୍ଚମ ଅଧ୍ୟାୟରେ ସବୁ କହିଛନ୍ତି ତେଣୁ ଭାଗବତମ ରଚନା କର ତେଣୁ ଯେତେବେଳେ ସେ ଭାଗବତମ ରଚନା କଲେ ସେତେବେଳେ ସେ ଶାନ୍ତିପ୍ରାପ୍ତ ହେଲେ ତେଣୁ ଯେଉଁ ଭାଗବତ ରଚନା କଲେ ପରୀକ୍ଷିତ ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ତେଣୁ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଲା ପରେ ଯେତେବେଳେ ଦ୍ୱାରକକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେହି ସମୟରେ ଯେଉଁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ପ୍ରେଷଣ କରିଛନ୍ତି ସେଥିରେ ଉତ୍ତରାଙ୍କର ଗର୍ଭରେ ପରୀକ୍ଷିତ ମହାରାଜ ଥିଲେ ସେ ମୃତ୍ୟୁବରଣ କରୁଛନ୍ତି ତେଣୁ ଭଗବାନ ତାଙ୍କୁ ରକ୍ଷା କରୁଛନ୍ତି କୁନ୍ତୀଦେବୀ ଭୀଷ୍ମଦେବଙ୍କ ଆଦିଙ୍କ ସ୍ତୁତି ସବୁ ବର୍ଣ୍ଣନା କରାଯାଇଛି ଏବଂ ଏହିଭଳି ଭାବରେ ଭଗବାନ ଯେତେବେଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭଗବାନ କିଭଳି ଏ ଭୌତିକ ଜଗତର ଦ୍ୱାରା ଗୁଣରେ ପ୍ରଭାବିତ ନୁହନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ବିଦୁର ଯେଉଁ ରହିଛନ୍ତି ଧୃତରାଷ୍ଟ୍ରଙ୍କୁ ବହୁତ ସମାଲୋଚନା କରିଛନ୍ତି ଯେଉଁଥିପାଇଁ କି ସେ ଗୃହସ୍ଥକୁ ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି ତାପରେ ଯେତେବେଳେ ଭଗବାନଙ୍କର ମହାପ୍ରାଣାୟ ବିଷୟରେ ଖବର ପାଇଲେ ଯୁଧିଷ୍ଠିର ମହାରାଜ ପରୀକ୍ଷିତ ମହାରାଜଙ୍କୁ ଶାସନ ପ୍ରଦାନ କରି ନିଜେ ପାଣ୍ଡାମାନେ ତାଙ୍କ ଧାମକୁ ପ୍ରେରଣ ଯାଇଛନ୍ତି ଭଗବତ ଧାମକୁ ତେଣୁ ଷୋହଳ ଅଧ୍ୟାୟରେ ଶ୍ରୀ ପରୀକ୍ଷିତ ମହାରାଜଙ୍କର ଆଜି ଶାସନ ବିଷୟରେ ବର୍ଣ୍ଣନା କରାଯାଇଛି, ଧର୍ମ ପୃଥିବୀ ସମ୍ବାଦ ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ 17 ଅଧ୍ୟାୟରେ ସେ ସବୁ କଳିକୁ ନିଗ୍ରହ କରିଛନ୍ତି, 18 ଅଧ୍ୟାୟରେ ସେସବୁ ପରୀକ୍ଷିତ ମହାରାଜ ଅଭିଶାପଗ୍ରସ୍ତ ହୋଇଛନ୍ତି, 19 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଆସି ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଦ୍ୱିତୀୟ ସ୍କନ୍ଧରେ କ୍ରମମୁକ୍ତି ସଦ୍ୟମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ରୀ ସମ୍ବାଦ, ପ୍ରାକୃତ ବୈକୃତ ସ୍ୱର୍ଗ ଆଦି ବର୍ଣ୍ଣନ, ବରାହ ଅବତାର, କର୍ଦ୍ଦମ ଚରିତ୍ର ଓ କପିଳ ଅବତାର ବର୍ଣ୍ଣନା ହୋଇଛି। ଚତୁର୍ଥ ସ୍କନ୍ଧରେ ମରିଚ ଆଦି ନ ଋଷିଙ୍କର ଉତ୍ପତ୍ତି, ଦକ୍ଷ ଯଜ୍ଞ, ବିଧ୍ୱଂସ, ଧ୍ରୁବ, କୃତୁ, ପ୍ରାଚୀନ ବହି ଚରିତ୍ର ବର୍ଣ୍ଣିତ ହୋଇଛି। ପଞ୍ଚମ ସ୍କନ୍ଧରେ ପ୍ରିୟବ୍ରତ ଉପାଖ୍ୟାନ, ନାଭି, ଋଷଭ ଏବଂ ଭରତ ଚରିତ୍ର, ଦ୍ୱୀପ, ବର୍ଷ, ସମୁଦ୍ର, ପର୍ବତ, ନଦୀ ତଥା ଜ୍ୟୋତିଷଚକ୍ର ବର୍ଣ୍ଣିତ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧରେ ଅଜାମିଳ ଉପାଖ୍ୟାନ, ଦକ୍ଷ ଜନ୍ମ, ଦକ୍ଷ କନ୍ୟାମାନଙ୍କର ସନ୍ତତି, ଦେବତା, ଦୈତ୍ୟ, ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷାଦିଙ୍କର ଉତ୍ପତ୍ତି, ବୃତ୍ରାଶ୍ରମଙ୍କର ଉତ୍ପତ୍ତି ଓ ପରମ ଗତି ବର୍ଣ୍ଣିତ ହୋଇଛି। ସପ୍ତମ ସ୍କନ୍ଧରେ ହିରଣ୍ୟକଶିପ ପ୍ରହ୍ଲାଦଙ୍କ ଚରିତ୍ର ବର୍ଣ୍ଣିତ ହୋଇଛି। ଅଷ୍ଟମ ସ୍କନ୍ଧରେ ମନ୍ମନ୍ତର ବର୍ଣ୍ଣନ, ଗଜେନ୍ଦ୍ର ମୁଖ୍ୟ, ସମୁଦ୍ର ମନ୍ଥନ, ଦେବାସୁର ସଂଗ୍ରାମ ବର୍ଣ୍ଣିତ ହୋଇଛି। ନବମ ସ୍କନ୍ଧରେ ରାଜବଂଶର କୀର୍ତ୍ତନ ହୋଇଛି। ଦଶମ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳା, ମଥୁର ଲୀଳା ଓ ଦ୍ୱାରକା ଲୀଳା ବର୍ଣ୍ଣିତ ହୋଇଛି। ଏକାଦଶ ସ୍କନ୍ଧରେ ବିପ୍ରସାପ ଛଳରେ ଯଦୁବଂଶ ସଂହାର, ଉଦ୍ଧବ କୃଷ୍ଣ ସମ୍ବାଦ, ଶ୍ରୀକୃଷ୍ଣଙ୍କର ସୁଧାମ ଗମନ ବର୍ଣ୍ଣିତ ହୋଇଛି। ଦ୍ୱାଦଶ ସ୍କନ୍ଧରେ ଭାବି ରାଜାମାନଙ୍କର ବର୍ଣ୍ଣନ, ବିବିଧ ଯୁଗର ଲକ୍ଷଣ, ପରୀକ୍ଷିତଙ୍କର ଦେହତ୍ୟାଗ, ବେଦଶାଖ ବିଭାଗ, ଶ୍ରୀ ଭଗବାନଙ୍କର ଅଙ୍ଗ ଉପାଙ୍ଗ ବର୍ଣ୍ଣିତ ହୋଇଛି। ଯେଉଁ ସମସ୍ତ ତେଣୁ ଏହିଭଳି ଭାବରେ ସମସ୍ତ ବର୍ଣ୍ଣନା କରି ବର୍ତ୍ତମାନ କହୁଛନ୍ତି, ଭାଗବତ ମହାତ୍ମା ବର୍ଣ୍ଣନା କରୁଛନ୍ତି ଯେ କେତୋଟି ଶ୍ଳୋକ ଭାଗବତ ପଞ୍ଚମ ସ୍କନ୍ଧ, ପ୍ରଥମ ସ୍କନ୍ଧ, ପଞ୍ଚମ ଅଧ୍ୟାୟରେ ଅଛି, ସେ ଶ୍ଳୋକ ପୁଣି ଆଉଥରେ ସେ କହୁଛନ୍ତି। ଏତେ ସୁନ୍ଦର ଶ୍ଳୋକ ସବୁ ରହିଛନ୍ତି। ତଦ୍ଭାଗ ବିସର୍ଗୋ ଜନତାଗ ବିପ୍ଳବ ଜୟସ୍ମିନ୍ ପ୍ରତି ଶ୍ଳୋକମ୍ ଅବଧବତ୍ୟବି ନାମାନି ଅନନ୍ତସ୍ୟ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଏସବୁ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଲୀଳା ଏପରି ମନୋହର। ତେଣୁ କହୁଛନ୍ତି ଯେ ତଦୈବ ରମ୍ୟଂ ରୁଚିରଂ ନବଂ ନବମ୍ ତଦୈବ ସସ୍ୱନ୍ ମନସୋ ମହୋତ୍ସବମ୍ ତଦୈବ ଶୋକା ନବ ଶୋଷଣ ନୃଣାଂ ଯଦ ଉତ୍ତମ ଶ୍ଳୋକ ଯଶୋ ଅନୁଗୀୟତେ। ଭଗବାନଙ୍କର ରମ୍ୟ ଭଗବାନଙ୍କର ଯେଉଁ ଲୀଳା ରମ୍ୟଂ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଅରମ୍ୟମପି ପ୍ରସେନ ମାର୍ଗାନୁଗମନ ଉଲ୍ଲୁକ ବିଲ ପ୍ରବେଶାଦିକଂ ଯତ୍ତତ୍ ରମ୍ୟମେବ ରୁଚିରମିତି। ଯଦିଓ ଭଗବାନଙ୍କ ଲୀଳା ଯେଭଳି ସତ୍ରାଜିତ ଯେଉଁ ଇଏ କରିଥିଲେ ତାଙ୍କୁ କହୁଥିଲେ ଗୋଟେ କୁତ୍ସା ରଚନା କରିଥିଲେ, କୃଷ୍ଣ ଚୋରି କରିଦେଇଛନ୍ତି ତାଙ୍କର ସମତଙ୍କ ମଣି ବୋଲି, ସେଥିପାଇଁ ସେ ପ୍ରସନ୍ନକୁ ଖୋଜିବା ପାଇଁ ତାଙ୍କର ଭାଇ ଖୋଜିବା ପାଇଁ ଯାଇକରି ସେ ଗୁହର ମଧ୍ୟ ପ୍ରବେଶ କରିଥିଲେ। ଯଦିଓ ଏଇଟା ଆନନ୍ଦଦାୟକ ନୁହଁ ଭଗବାନ ଏଭଳି କଲେ, କିନ୍ତୁ ତଥାପି ସେ ରମ୍ୟଂ ରୁଚିରଂ ବହୁତ ସୁନ୍ଦର ଭଗବାନ କଥା ଶୁଣିଲେ। ସେଭଳି ଭାବରେ ଭକ୍ତାନାମ ଅରୋଚକମପି ଶ୍ରୀ ଜାନକୀ ତ୍ୟାଗାଦିକଂ ରୁଚିରମ୍ ଏବ ଭଗବାନ ନବମ ସ୍କନ୍ଧରେ ଯେଉଁ ଭଗବାନ ରାମଚନ୍ଦ୍ର ଯେଉଁ ଜାନକୀ ଦେବଙ୍କୁ ତ୍ୟାଗ କଲେ, ତାଙ୍କର ପତ୍ନୀଙ୍କୁ ତ୍ୟାଗ କଲେ ଗୋଟେ ଶୂଦ୍ରର କଥା ଶୁଣିକରି, ଯଦିଓ ସେ ଗର୍ଭବତୀ ଥିଲେ, ଯଦିଓ ଏଇଟା ଅରୋଚକ ଆନନ୍ଦଦାୟକ ନୁହଁ, କିନ୍ତୁ ତଥାପି ସେଇଟା ରୁଚିର ବା ରୋଚକ ବହୁତ ଆନନ୍ଦଦାୟକ। ତେଣୁ ପୁରାତନମପି ଭଗବତ ଚରିତ ନବ ନବମ ଏବ ଭଗବାନଙ୍କ ଚରିତ୍ର ଯଦିଓ ପୁରାତନ, କିନ୍ତୁ ତଥାପି ସେ ସବୁବେଳେ ନୂଆ ନୂଆ ଲାଗୁଥିବ। ଯେମିତି ମାରିଚାନୁଗମନାନନ୍ତର ରାବଣ କୁତା ସୀତା ହରଣାଦିକଂ ମନସୋ ମହୋତ୍ସବ ନାଶକମପି ମହୋତ୍ସବ କରଂ ମାରିଚକୁ ପଠାଇ ଗୋଟେ ସୁନାର ହରିଣ କରି ପଠାଇଥିଲେ ଭଗବାନ ରାମଚନ୍ଦ୍ର, ତାଙ୍କ ପଛରେ ଯେତେବେଳେ ଧାବମାନ ହେଉଥିଲେ ରାବଣ ଆସି ଭଗବାନ ମାତା ସୀତାଙ୍କୁ ହରଣ କରିନେଲେ। ଏଇଟା ଯଦିଓ ମହୋତ୍ସବ ମନର ମହୋତ୍ସବ ମନର ଆନନ୍ଦକୁ ନାଶ କରିଦିଏ, କିନ୍ତୁ ତଥାପି ମହୋତ୍ସବ କରଂ। ସେଭଳି ଭାବରେ ପତି ପୁତ୍ରାଦି ବୈରାଗ୍ୟ ଉତ୍ପାଦକତ୍ୱେନ ଶୋକାନୁଭବ ଅପି ତତ୍ ଶୋକାନୁଭବ ଶୋଷଣ ମିଳିବ। ଯଦିଓ ଭାଗବତ ପାଠ କଲେ ଜଣେ ବୈରାଗ୍ୟ ଉତ୍ପନ୍ନ ହେବ, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ସମସ୍ତଙ୍କ ପ୍ରତି ବୈରାଗ୍ୟ ଆସିବ, କିନ୍ତୁ ତଥାପି ये शोकर्णवकु मध्य से शोषण करिवे, ये भगवान को कथा। तेणु यही भाव तद्यव रम्यं रुचिरंग नवम नवम तदैव सस्वन मनसो महोत्सव तदैव शोका नव शोषण नृणांग यद उत्तम श्लोक जसो अनुभ्य दे। तेणु ये भगवान कर कथा जो रही अभी स्मृति कृष्ण पदार बिंदयो क्षीणोति अभद्राणी समंग तनोति च सत्वस्य शुद्धे परमात्म भक्ति ज्ञानं च विज्ञान विराग युक्तम। भगवान कर जो मैंने भगवान पाद पद्म को विस्मृत हो नहांती कौन हम तर सुनका दृश्य कौन हम तर ना क्षीणती अभद्राणी समंग तनोती चर हृदय जिते सब मैला अच्छी अभद्र अच्छी सब को नष्ट करदेव आउ कौन कर समंग तनोती चमंग कहले शांति प्रदान कर समंग शांत भाव प्रदान कर आउ किसी अच्छी ना सत्व से शुद्धि हृदय को शुद्धि कर परमात्म भक्ति भगवान परमात्मा प्रति भक्ति उत्पन्न कर आउ किसी अच्छी ना ना कौन ना ज्ञान ते विज्ञान ज्ञान प्रदान कर विज्ञान प्रदान कर ज्ञान विज्ञान भर तफात कौन विज्ञान कहले से ज्ञान को निज जीवन से मैंने आचरण करेंगे प्रभु ये ना आ कि ना आउ गोटे अच्छे ना कौन से ना विराग युक्तम वैराग्य आणव भौतिक आसक्ति रू वैराग्य आणव इत कथा अच्छी तेरे भगवान कथा श्रवण रे ना तेणु प्रभु जो मैंने यटा को श्रवण करे जावेन नित्यम जाम क्षण अनन्नधि शोकमेक तदर्धं वा पादं पदार्थमेव वा श्रद्धावान जन शृणुयात पुनः ते आत्मानमेव सह। जे सुनगत ऋषिमाने जो मैंने एटाकु श्रवण करिवे प्रतिदिन श्रवण करिवे जाम क्षण प्रति समय अनन्नधि जो मैंने तांकर बुद्धि यही भागवतम स्थिरकृत होइछि भागवतम सन्निहित होइछि सेमाने यदि श्रवण करिवे पूरा श्लोक न पढ़ अठर हजार श्लोक अच्छा किसी असुविधा नहीं श्लोक एकम गोटे श्लोक पढ़ु श्रवण करतु जी गोटे श्लोक पढ़ी नपारे ना तदर्धन गोटे श्लोक अधा ना अधा भी शुणी नपारे ना पाद तार अधा ना से पादार्धम तार अधा एत भागवत महात्मा हाँ श्रद्धावान जन शुणिया श्रद्धार से जी श्रवण करेंगे पुनः ती आत्मान अभ्यस आत्मा हृदय को पवित्र करदेव तेणु यही भाव में श्रीमद भागवत ग्रंथर प्रतिपदर अनंत विग्रह श्री हरि कथा कथित होती कलिम संगति कालनु खिलसो हरितरत्र न गीयते हिक्षम यत पुनर भगवान शेष मूर्ति परिपठितो अनुपदं कथा प्रसंगे ये भागवतम प्रतिपदरे जपरि कड़ि कलुष राशि विनाशक निकल जगतपति श्रीहरि वर्णित होती अन्य कौन सी ग्रंथरे से वर्णन नाही ये ग्रंथरे श्री भगवान हरि प्रतिपदरे प्रति कथारे पठित होती तेणु ତାପରେ ସୁତ ଗୋସ୍ୱାମୀ ଅଜ ଅନନ୍ତ ଆତ୍ମରୂପୀ ଶ୍ରୀକୃଷ୍ଣ ଓ ନିଖିଳ ପାପନାଶନ ବ୍ୟାସନନ୍ଦନ ଶ୍ରୀ ସୁଖଦେବଙ୍କୁ ପ୍ରଣାମ କଲେ ତମହମ ଅଜ ଅନନ୍ତମାତ୍ମତତ୍ଵ ଜଗହୃଦୟ ସ୍ଥିତି ସଂଯମାତ୍ମଶକ୍ତି ଦ୍ୱୈପତିଭିରାଜ ଶକ୍ର ଶଙ୍କରାଦି ଦୂରାବସିତ ସ୍ତମଚ୍ୟୁତଂ ନତୋସ୍ତି ଅର୍ଥାତ୍ ଜଗତର ସୃଷ୍ଟି ସ୍ଥିତି ସଂହାର ଶକ୍ତିଶାଳୀ ବ୍ରହ୍ମା ଇନ୍ଦ୍ର ମହେଶ ପ୍ରଭୃତି ସ୍ୱର୍ଗାଧିପତିଗଣ ମଧ୍ୟ ଯାହାଙ୍କର ସ୍ତୋତ୍ର ଅବଗତ ନୁହନ୍ତି ମୁଁ ସେହି ଅଜ ଆନନ୍ଦ ଆତ୍ମରୂପୀ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରୁଛି। ତେଣୁ ଅନ୍ତିମରେ କହୁଛନ୍ତି ସ୍ୱସୁଖ ନିବୃତ ଚେତା ବେଦସ୍ଥାନ୍ୟ ଭାବ ଅପି ଅଜିତ ରୁଚିରେ ଲୀଳା କୃଷ୍ଣ ସାରସ୍ତୀୟମ ବିହତ ନୂତ କୃପୟା ଯତ୍ତତ୍ୱ ଦୀପଂ ପୁରାଣଂ ତମକିଳ ବିଜନଗ୍ନ ବ୍ୟାସ ଶୁଣ ନ ତୋସ୍ମି ଏହାକୁ ତୁମେ ଆରମ୍ଭରେ ଗୁରୁଦେବଙ୍କୁ ପ୍ରଣାମ କରିଥିଲେ ଅନ୍ତିମରେ ସୁଖଦେବ ଗୋସ୍ୱାମୀ ଗୁରୁଦେବଙ୍କୁ ପ୍ରଣାମ କରୁଛନ୍ତି। ଅର୍ଥାତ୍ ଯିଏ ଆତ୍ମାନନ୍ଦ ପରିପୂର୍ଣ୍ଣ ଚିତ୍ତ ଏବଂ ତଦ୍ଭାବ କାରଣରୁ ଅନ୍ୟାଭିଳାଷ ରହିତ ହେଲେ ମଧ୍ୟ ଶ୍ରୀହରିଙ୍କର ରୁଚିର ଲୀଳା ସମୟ ଦ୍ୱାରା ଆକୃଷ୍ଟ ଚିତ୍ତ ହୋଇ ଜୀବେଦୟାବଶତଃ ପରମାର୍ଥ ତତ୍ତ୍ୱ ପ୍ରକାଶକ ଶ୍ରୀମଦ୍ ଭାଗବତ ପୁରାଣ ପ୍ରଦୀପ ବିସ୍ତୃତ କରିଛନ୍ତି। ଶ୍ରୀ ନିଖିଳ ପାପନାଶନ ବ୍ୟାସନ ଶ୍ରୀ ସୁଖଦେବଙ୍କୁ ପ୍ରଣାମ କରୁଛି। ଜୟ ଶ୍ରୀମଦ୍ ଭାଗବତମ ଦ୍ୱାଦଶ କନ୍ଦର ଶ୍ରଦ୍ଧା କି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୌର ପ୍ରେମାନନ୍ଦେ।